ನಮ್ಮ ಅಭಿಚರಣ ಕೃಷ್ಣ ಡಿಪಾರ್ಟ್ಮೆಂಟ್ ಮುಖ್ಯ ಶಿಕ್ಷಣ ಪ್ರಭು ತಥಾ ಮಂದಿರದ ವರಿಷ್ಠ ಭಕ್ತ ಬಂಧ ಹಾಗೂ ಅನ್ಯನ್ಯ ಭಕ್ತ ಸಜ್ಜನ ಬಂಧ ಹಾಗೂ ಮಾತೃ ಬಂಧ, ଆଜି ଆମର ପ୍ରଭୁ କହିଲେ ହରିବାବୁ ହରିପ୍ରଭୁ ଏବଂ ଆମର କାମଦେବ ପ୍ରଭୁ ତାଙ୍କ ପିତା ଜଗମୋହନ ପ୍ରଭୁଙ୍କର ତାଙ୍କର ଯେଉଁ ଶ୍ରାଦ୍ଧ ଉଦ୍ଦେଶ୍ୟରେ ଆଜିର ଏହି ସତ୍ସଙ୍ଗ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଆମେ ଆମର ଅଭୟଚରଣ କମ୍ୟୁନିକେସନ ଡିପାର୍ଟମେଣ୍ଟ ତରଫରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛୁ, ଯେହେତୁ ସେ ଆମକୁ ଗୋଟେ ସୁଯୋଗ ପ୍ରଦାନ କରିଛନ୍ତି ଭଗବାନ କଥା ପ୍ରଚାର କରିବା ପାଇଁ। ତେଣୁ ଆଜି ଆମର ବରିଷ୍ଠ ଗୁରୁ ଭାଇ କାମଦେବ ପ୍ରଭୁ ମଧ୍ୟ ଅଛନ୍ତି, ସେ ମଧ୍ୟ ତାଙ୍କର ପିତାଙ୍କ ଉଦ୍ଦେଶ୍ୟରେ କିଛି କଥା କହିବେ। ଆମର ପୂଜ୍ୟ ଗୁରୁଦେବ ଶ୍ରୀମଦ ଗୌରବିନ୍ଦ ସ୍ୱାମୀ ଗୁରୁ ମହାରାଜ କଥାରେ ସେ ଦୀକ୍ଷିତ ହେଇଛନ୍ତି, ତେଣୁ ଜଣେ ଦୀକ୍ଷା ନେଇଛନ୍ତି ମାନେ ଆମେ ବୁଝିବାକୁ ପଡ଼ିବ ଯେ ସେ ପ୍ରକୃତରେ ମାନବ ଜୀବନର ସାର୍ଥକତା ଦିଗରେ ସେ ଆଗେଇ ଯାଇଛନ୍ତି। ଜଣେ ସାର୍ଥକ ହେଇପାରେ ନ ହେଇପାରେ ଅଲଗା କଥା, କିନ୍ତୁ ଜଣେ ଯେତେବେଳେ ଦୀକ୍ଷା ନେଉଛନ୍ତି ବୁଝିବାକୁ ପଡ଼ିବ ଯେ ପ୍ରକୃତରେ ତାଙ୍କର ମାନବ ଜୀବନର ସଫଳତା ଆଡ଼କୁ ସେ ଆଗେଇ ଯାଇଛନ୍ତି। ତେଣୁ ଆଜି ଜଗନ୍ ପ୍ରଭୁ ତାଙ୍କର ଉଦ୍ଦେଶ୍ୟରେ ଆମେ କିଛି କଥା କୀର୍ତ୍ତନ କରିବା। ଭଗବତ ଗୀତାରେ ଏହି ଶ୍ରାଦ୍ଧ ବିଷୟରେ ମଧ୍ୟ ଅର୍ଜୁନ କଥା କହିଛନ୍ତି, ଶ୍ରୀମଦ୍ ଭାଗବତ ମଧ୍ୟ ଏଇ ପର ଜୀବନ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ସୁତ ଗୋସ୍ୱାମୀ କହିଛନ୍ତି, ସୁଖଦେବ ଗୋସ୍ୱାମୀ କହିଛନ୍ତି କଥା। ତେଣୁ ଆମେ ଚାହୁଁଛେ ଯେ ଏଇ ଯେଉଁ ଶ୍ରାଦ୍ଧ ବିଷୟରେ ଯେଉଁ କୁହାଯାଇଛି, ଅର୍ଜୁନ ଭଗବତ ଗୀତାରେ ଯେଉଁ କଥା କହିଛନ୍ତି, ଏ କଥା କେତେଦୂର ସେଇଟା ବର୍ତ୍ତମାନ ଯୁଗରେ ବର୍ତ୍ତମାନ ସମୟରେ ସେ କେତେଦୂର ସେଇଟା କାର୍ଯ୍ୟକାରୀ ହେଇପାରୁଛି, ସେ ବିଷୟରେ ଆମେ ସେଥିପାଇଁ ଏଇ ଭାଗବତ ପ୍ରଥମ ଭଗବତ ଗୀତା ପ୍ରଥମ ଅଧ୍ୟାୟ ଶ୍ଳୋକ 41 ବିଷୟରେ ଆଲୋଚନା କରିବା। ଯେ ଶଙ୍କରୋ ନରକାଏବ
ଶଙ୍କରୋ ନରକାଏବ
ଶଙ୍କରୋ ନରକାଏବ
ଶଙ୍କରୋ ନରକାଏବ
କୁଳଘ୍ନାନା କୁଳସ୍ୟ ଚ
କୁଳଘ୍ନାନା କୁଳସ୍ୟ ଚ
କୁଳଘ୍ନାନା କୁଳସ୍ୟ ଚ
କୁଳଘ୍ନାନା କୁଳସ୍ୟ ଚ
ପତନ୍ତି ପିତରୋ ହେଷାଂ
ପତନ୍ତି ପିତରୋ ହେଷାଂ
ପତନ୍ତି ପିତରୋ ହେଷାଂ
ପତନ୍ତି ପିତରୋ ହେଷାଂ
ଲୁପ୍ତ ପିଣ୍ଡୋଦକ କ୍ରିୟା
ଲୁପ୍ତ ପିଣ୍ଡୋଦକ କ୍ରିୟା
ଲୁପ୍ତ ପିଣ୍ଡୋଦକ
ଶଙ୍କର ନରକାଏବ
ଶଙ୍କର ନରକାଏବ
କୁଳଘ୍ନାନାଂ କୁଳସ୍ୟ ଚ
କୁଳଘ୍ନାନାଂ କୁଳସ୍ୟ ଚ
ପତନ୍ତି ପିତର ହେଷାଂ
ପତନ୍ତି ପିତର ହେଷାଂ
ଲୁପ୍ତ ପିଣ୍ଡୋଦକ କ୍ରିୟା
ଲୁପ୍ତ ପିଣ୍ଡୋଦକ କ୍ରିୟା
ଶଙ୍କରୋ ନରକାଏବ
ଶଙ୍କରୋ ନରକାଏବ
କୁଳଘ୍ନାନାଂ କୁଳସ୍ୟ ଚ
କୁଳଘ୍ନାନାଂ କୁଳସ୍ୟ ଚ
ପତନ୍ତି ପିତରୋ ହେଷାଂ
ପତନ୍ତି ପିତରୋ ହେଷାଂ
ଲୁପ୍ତ ପିଣ୍ଡୋଦକ କ୍ରିୟା
ଲୁପ୍ତ ପିଣ୍ଡୋଦକ କ୍ରିୟା।
ଶବ୍ଦାନ୍ବାଦ ଶଙ୍କର
ଶଙ୍କର
ଏ ପ୍ରକାର ଅନାବଶ୍ୟକ ଶିଶୁ
ଏ ପ୍ରକାର ଅନାବଶ୍ୟକ ଶିଶୁ
ନରକାୟ
ନରକାୟ
ନର୍କ ଜୀବନ ପାଇଁ
ଏବ
ନିଶ୍ଚିନ୍ତ ଭାବେ କୁଳଘ୍ନାନ ଯେଉଁମାନେ କୁଳଘାତକ ସେମାନଙ୍କର କୁଳସ୍ୟ କୁଳର ଚ ମଧ୍ୟ ପତନ୍ତି ଅଧୋପତିତ ହୁଅନ୍ତି ପିତର ପିତୃପୁରୁଷଗଣ ଇ ନିଶ୍ଚିତ ଭାବେ ଏସାମ ଏମାନଙ୍କର ଲୁପ୍ତ ଲୁପ୍ତ ହୋଇଯାଏ ପିଣ୍ଡ ପିଣ୍ଡ ଉଦକ ପାଣି କ୍ରିୟା ଅନୁଷ୍ଠାନ ଶ୍ଲୋକର ଅନୁବାଦ ଶ୍ରୀମଦ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କର ଇଂରାଜୀରେ ଏବଂ ଶ୍ରୀ ଶ୍ରୀମଦ ଗୌରବିନ୍ଦ ସ୍ୱାମୀ ମହାରାଜଙ୍କର ଓଡ଼ିଆରେ। ଯେତେବେଳେ ଏ ପ୍ରକାର ଅନାବଶ୍ୟକ ଜନସମାଜ
ଅର୍ଥାତ୍ ଯାହାର ଯେ ସନ୍ତାନଙ୍କ ସଂଖ୍ୟା ବୃଦ୍ଧି ଲାଭ କରେ ସେତେବେଳେ ବଂଶରେ ଏବଂ ବଂଶଘାତମାନଙ୍କ ପକ୍ଷରେ ନକଭୋଗ ପରିସ୍ଥିତି ସୃଷ୍ଟି ହୋଇଯାଏ। ଏ ପ୍ରକାର ଦୂଷିତ ପରିବାରମାନଙ୍କରେ ପିତୃପୁରୁଷମାନଙ୍କର ପିଣ୍ଡ ପାଣି ଲୋପ ପାଇଯାଇଥାଏ। ଭାବାର୍ଥରେ କହିଯାଉଛି ଯେ ସକାମ କର୍ମର ନୀତିନିୟମ ଅନୁଯାୟୀ ନିର୍ଦ୍ଦେଶ ଅଛି ଯେ ବ୍ୟକ୍ତି ବଂଶର ପିତୃପୁରୁଷମାନଙ୍କ ପ୍ରତି ବାର୍ଷିକ ପିଣ୍ଡ ପାଣି ପ୍ରଦାନ କରିବ। ଶ୍ରୀ ବିଷ୍ଣୁଙ୍କୁ ପୂଜା କରି ଏ ପ୍ରକାର ପିଣ୍ଡ ପାଣି ଅର୍ପଣ କରିବା ଆବଶ୍ୟକ। ଅର୍ଥାତ୍ ବିଷ୍ଣୁଙ୍କର ଉଚ୍ଚିଷ୍ଟ ଅର୍ଥାତ୍ ବିଷ୍ଣୁ ପ୍ରସାଦ ଭୋଜନ କଲେ ବ୍ୟକ୍ତି ସମସ୍ତ ପ୍ରକାର ପାପକର୍ମ ପ୍ରତିକ୍ରିୟାରୁ ମୁକ୍ତ ହୋଇଯାଏ। ବେଳେବେଳେ ଏପରି ହୁଏ ଯେ ପିତୃପୁରୁଷଗଣ ବିଭିନ୍ନ ପାପକର୍ମର ଫଳ ଭୋଗ କରିଥାନ୍ତି ଏବଂ ବେଳେବେଳେ ସେମାନଙ୍କ ମଧ୍ୟରୁ କେତେକ ସ୍ଥୂଳ ଶରୀର ଲାଭ କରିପାରନ୍ତି ନାହିଁ, ସେମାନେ ସୂକ୍ଷ୍ମ ଶରୀରରେ ଭୂତ ରୂପରେ ରହିବାକୁ ବାଧ୍ୟ ହୋଇଥାନ୍ତି। ତେଣୁ ଯେତେବେଳେ ବଂଶର କୌଣସି ସୁଯୋଗ ପୁତ୍ର ଏ ପ୍ରକାର ମହାପ୍ରସାଦ ପିତୃପୁରୁଷଙ୍କୁ ଅର୍ପଣ କରେ ସେତେବେଳେ ପିତୃପୁରୁଷଗଣ ମୁକ୍ତି ପାଇଯାଆନ୍ତି। ଯେଉଁମାନେ ଭୂତ ରୂପରେ ଥାଆନ୍ତି କିମ୍ବା ଅନ୍ୟ କୌଣସି ପ୍ରକାର ଦୁଃଖପୂର୍ଣ୍ଣ ଜୀବନଯାପନ କରୁଥାନ୍ତି ସେମାନେ ସମସ୍ତେ ମୁକ୍ତି ପାଇଯାଆନ୍ତି। ପିତୃପୁରୁଷମାନଙ୍କ ପ୍ରତି ଏ ଯେଉଁ କର୍ମ କରାଯାଏ ତାହା ବଂଶଗତ ଧର୍ମ ବା କୁଳ ପ୍ରଥା ଅଟେ। ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ଅର୍ଥାତ୍ ଭଗବତ ସେବାରେ ନିଯୁକ୍ତ ହୋଇନାହାନ୍ତି ସେମାନଙ୍କ ପକ୍ଷରେ ଏ ପ୍ରକାର କୁଳଧର୍ମ ରକ୍ଷା କରିବା ଉଚିତ। କିନ୍ତୁ ଯେ ଭଗବାନଙ୍କ ଭକ୍ତ ଏବଂ ଭଗବତ ସେବାରେ ନିଯୁକ୍ତ ତା ପକ୍ଷରେ ଏ ପ୍ରକାର କର୍ମ କରିବାର କୌଣସି ଆବଶ୍ୟକତା ନାହିଁ। କେବଳ ଭଗବତ ସେବା କରି ବ୍ୟକ୍ତି ତାହାର ହଜାର ହଜାର ପିତୃପୁରୁଷଙ୍କୁ ସମସ୍ତ ପ୍ରକାର ପାପ କର୍ମ ପ୍ରତିକ୍ରିୟାରୁ ଦୁଃଖ ଯନ୍ତ୍ରଣାରୁ ମୁକ୍ତ କରିପାରେ। ଏହା ଭାଗବତମ୍ ଏକାଦଶ ସ୍କନ୍ଦ ପଞ୍ଚମ ଅଧ୍ୟାୟ 41 ଶ୍ଳୋକରେ କୁହାଯାଇଛି ଯେ ଦେବସି ଭୂତାତ୍ ନୃଣାଂ ପିତୃଣାଂ ନ କିଙ୍କର ନାୟଂ ଋଣୀଂ ଚ ରାଜନ୍ ସର୍ବାତ୍ମନଃ ଚ ଶରଣଂ ଶରଣ୍ୟଂ ଗତ ମୁକୁନ୍ଦମ୍ ପରିବୃତ୍ତ କର୍ତ୍ତମ୍। ଅର୍ଥାତ୍ ଯେଉଁ ବ୍ୟକ୍ତି ମୁକ୍ତିଦାତା ମୁକୁନ୍ଦଙ୍କ ପାଦପଦ୍ମରେ ଶରଣ ନେଇଛି, ଯେ ସବୁପ୍ରକାର ଧର୍ମକର୍ମ ତ୍ୟାଗ କରି ଭଗବତ ଚରଣାଶ୍ରିତ ହୋଇଛି ଏବଂ ବଡ଼ ନିଷ୍ଠା ଓ ଶ୍ରଦ୍ଧା ସହକାରେ ଭକ୍ତି ଯୋଗ ମାର୍ଗକୁ ଅବଲମ୍ବନ କରିଛି, ତାହାର ଦେବତା ଋଷି ମହର୍ଷି ସାଧୁସନ୍ଥ ସାଧାରଣ ଜୀବ ବଂଶର ପିତୃପୁରୁଷ ବା ଜନସମାଜ ପ୍ରତି ଆଉ କୌଣସି କର୍ତ୍ତବ୍ୟ କର୍ମ ବାକି ରହେ ନାହିଁ। ପରମପୁରୁଷ ଭଗବାନଙ୍କ ସେବାରତ ହୋଇଗଲେ ଏ ପ୍ରକାର କର୍ତ୍ତବ୍ୟ କର୍ମ ଆପେ ଆପେ ଶେଷ ହୋଇଯାଏ ଆଉ ଏସବୁ ଆଚରଣ କରିବାର ଦରକାର ପଡ଼େ ନାହିଁ। ଭକ୍ତି ଯୋଗର ଏହା ହେଉଛି ମହିମା। ତେଣୁ ଆଜି ଆମର ହରିବାବୁଙ୍କର ବାସସ୍ଥାନ ବାସଗୃହରେ ଆମେ ଏ ଭଗବାନ କଥା କୀର୍ତ୍ତନ କରୁଛେ। ଏ କଥା ଶ୍ରାଦ୍ଧ ଦିବସ ଉପରେ କରାଯାଉଛି ତାଙ୍କର ପିତାଙ୍କର ଉଦ୍ଦେଶ୍ୟରେ, ଯିଏକି ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥିଲେ ଜଗମୋହନ ପ୍ରଭୁ। ତାଙ୍କର ଦୁଇ ପୁତ୍ର ଏଠାରେ ଉପସ୍ଥିତ ଅଛନ୍ତି, ହରିବାବୁ ଅଛନ୍ତି ଏବଂ ତାଙ୍କର ଆଉ ଜଣେ ପୁତ୍ର ଯିଏ କାମଦେବ ପ୍ରଭୁ, ସେ ବି ଦୀକ୍ଷା ନେଇଛନ୍ତି କାମଦେବ ପ୍ରଭୁ। ତେଣୁ ଜଣେ ପ୍ରଭୁପାଦ ମହାରାଜ କହୁଛନ୍ତି ଏଠି ଜଣେ ଯେତେବେଳେ ଭକ୍ତ ହେଇଯାଆନ୍ତି ସେତେବେଳେ ତାଙ୍କର ଆଉ କୌଣସି କର୍ତ୍ତବ୍ୟ କର୍ମ ରହେ ନାହିଁ। ଆମର ଛଅଟି କର୍ତ୍ତବ୍ୟ ରହିଛି, ଦେବତାମାନଙ୍କ ପ୍ରତି ରହିଛି, ଋଷିମାନଙ୍କ ପ୍ରତି ରହିଛି, ଭୂତ ବା ଅନ୍ୟ ଜୀବମାନଙ୍କ ପ୍ରତି ରହିଛି, ଆମର ବନ୍ଧୁବାନ୍ଧବମାନଙ୍କ ପ୍ରତି ରହିଛି ଏବଂ ପିତାମାତାଙ୍କ ପ୍ରତି ରହିଛି ଏବଂ ସମସ୍ତ ମାନବ ସମାଜ ପ୍ରତି ରହିଛି। ଏଇ ଯେଉଁ ଛଅଟି କର୍ମ ରହିଛି, ଛଅଟି କର୍ତ୍ତବ୍ୟ ରହିଛି, ତାଙ୍କ ପାଖରେ ଆମେ ଋଣୀ ରହୁଛେ। ଦେବର୍ଷି ଭୂତାହତ୍ୟ ନୃଣାଂ ପିତୃଣାଂ ନ କିଙ୍କର ନାୟଂ ଋଣୀଂ ଚ ରାଜନ୍। ଯେହେତୁ ପିତାମାତା ଆମକୁ ଶରୀର ପ୍ରଦାନ କରିଛନ୍ତି ତେଣୁ ତାଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ଆମେ ତାଙ୍କ ପାଖରେ ଋଣୀ ରହୁଛେ। ଦେବତାମାନେ ବିଭିନ୍ନ ପ୍ରକାର ଆମକୁ ସାହାଯ୍ୟ କରୁଛନ୍ତି, ଆମର ଯାହା ଆବଶ୍ୟକତା ସେ ପୂରଣ କରୁଛନ୍ତି। ବାୟୁ, ଜଳ, ଅଗ୍ନି, ଆକାଶ, ଏ ସମସ୍ତ ଯେଉଁ ତତ୍ତ୍ୱ ସବୁ ରହିଛି, ବର୍ଷା ଇତ୍ୟାଦି, ଏସବୁ ଦେବତାମାନେ 33 କୋଟି ଦେବତା ଯେଉଁ ଅଛନ୍ତି ସେମାନେ ସେସବୁ ଆମକୁ ପ୍ରଦାନ କରୁଛନ୍ତି। ଦେବାନ୍ ଭାବୟତା ନିନ ତେ ଦେବା ଭାବୟନ୍ତୁ ଭ ପରସ୍ପର ଭାବୟନ୍ତ ସ୍ୱୟଂ ପରମ ଅଭାବସତ ଭଗବଦ୍ଗୀତାରେ ଚତୁର୍ଥ ଅଧ୍ୟାୟରେ ମଧ୍ୟ ଭଗବାନ କଥା କହୁଛନ୍ତି। ଆମେ ଦେବତାମାନଙ୍କ ପ୍ରତି ଯେଉଁ ଋଣ ଅଛି ଆମ ପାଇଁ, ଆମେ ସେମାନେ ଆମକୁ ବହୁତ ଆମର ସେବା କରୁଛନ୍ତି, ଆମକୁ ବହୁତ ବିଭିନ୍ନ ପ୍ରକାର ଆମର କାମନାକୁ ପୂରଣ କରୁଛନ୍ତି। ତେଣୁ ଆ ବଦଳରେ ଆମେ କିଛି ମଧ୍ୟ ତାଙ୍କୁ କରିବା କଥା, ତାଙ୍କ ପ୍ରତି କିଛି ସେବା ଆମର ରହିଛି, ତାଙ୍କ ପ୍ରତି କିଛି ଆମର ଯେଉଁ ଋଣ ରହିଛି ତାଙ୍କ ପ୍ରତି ଆମର କିଛି କର୍ତ୍ତବ୍ୟ ରହିଛି, ଦେବ ଋଣ ତାକୁ କୁହାଯାଏ। ତେଣୁ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ଦେବାନ ଭାବେତା ନିହୀନ, ଆମେ ଯଦି ଆମେ ଯେଉଁ ରହିଛି ଯଜ୍ଞ କର୍ମ ସବୁ ରହିଛି, ଏ ଯଜ୍ଞ କର୍ମ ମାଧ୍ୟମରେ ଯଦି କାର୍ଯ୍ୟ କରିବା ତାହେଲେ ଦେବତାମାନେ ତାଙ୍କର ଯଜ୍ଞ ଭାଗ ପ୍ରାପ୍ତ ହେବେ। ତେଣୁ ଦେବତାମାନେ ତାଙ୍କର ଯଜ୍ଞ ଭାଗ ପ୍ରାପ୍ତ ହେଲେ ସେମାନେ ଆମକୁ ଯାହାର ଆବଶ୍ୟକତା ରହିଛି ସେସବୁ ଆମକୁ ସେ ପ୍ରଦାନ କରିବେ। ତେଣୁ ଏହିପରି ଭାବରେ ଜଣେ ଅନ୍ୟ ଜଣଙ୍କର ସେବା କରି ବା ତାଙ୍କର କର୍ତ୍ତବ୍ୟ କର୍ମ ସମ୍ପାଦନ କଲେ ସମସ୍ତେ ଆନନ୍ଦରେ ରହିପାରିବେ। ଦେବାନ ଭାବତା ନିହୀନ ତେ ଦେବା ଭାବନ୍ତୁ, ପରସ୍ପର ଭାବନ୍ତୁ, ଶ୍ରେୟ ପରମ ଅଭାବ୍ୟତ, ଶ୍ରେୟ ସମସ୍ତେ ପ୍ରାପ୍ତ ହୋଇପାରିବେ, ପରମ ଶ୍ରେୟ ପ୍ରାପ୍ତ ହୋଇପାରିବେ। ତେଣୁ ସେହିଭଳି ଭାବରେ ମୁନି ଋଷିମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି। ମୁନି ଋଷିମାନେ ଆମକୁ ବିଭିନ୍ନ ପ୍ରକାର ଯେଉଁ ଶାସ୍ତ୍ର ଦେଉଛନ୍ତି, ବ୍ୟାସଦେବ ଯେଉଁ ଶାସ୍ତ୍ର ଦେଇଛନ୍ତି, ଇଏ ସବୁବେଳ ପାଇଁ ରହିବ, ହଜାର ହଜାର ବର୍ଷ ଧରି ରହିବ। ଏହା ପୂର୍ବରୁ ଥିଲେ, ଶାସ୍ତ୍ର ଆଗରୁ ଥିଲେ, ସେଥିପାଇଁ ଶାସ୍ତ୍ରଙ୍କର ଗୋଟେ ନାମ ହେଉଛି ବିଶେଷ ଭାବରେ ବୈଦିକ ଶାସ୍ତ୍ରକୁ ଯେଉଁ ବେଦ ଉପନିଷଦ ଇତ୍ୟାଦି ରହିଛନ୍ତି ତାକୁ ଶ୍ରୁତି ବୋଲି କୁହାଯାଏ। କାହିଁକି ନା ଶୁଣିକିରି ମନେ ରଖୁଥିଲେ, ବେଦ ଉପନିଷଦ ଇତ୍ୟାଦି ଶ୍ରୁତି ବୋଲି କୁହାଯାଏ। ତେଣୁ ଏ ସତ୍ୟ ତୃତୀୟା ଏବଂ ଦ୍ୱାପର ଏ ତିନି ଯୁଗରେ ଲୋକମାନଙ୍କର ଯେଉଁ ସ୍ମୃତି ଶକ୍ତି ଏତେ ପ୍ରଖର ଥିଲା, କେବଳ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରବଣ କରି ସେମାନେ ସବୁ ମନେ ରଖି ଦେଉଥିଲେ। ଏ ଯେଉଁ ରଚନା କରିଛନ୍ତି, ଯେଉଁ ବିଭିନ୍ନ ପ୍ରକାର ଶାସ୍ତ୍ର ସବୁ ରହିଛନ୍ତି, ପୁରାଣ ମାନ ସବୁ ରହିଛନ୍ତି, ସୁଖଦେବ ଗୋସ୍ୱାମୀ ଯେତେବେଳେ ପରୀକ୍ଷିତ ମହାରାଜ କହୁଛନ୍ତି ଭାଗବତମର 18,000 ଶ୍ଲୋକ, ସେ କେଉଁଥିରେ ଶାସ୍ତ୍ର, ସେ କେଉଁଥିରେ ଲେଖିକି ନଥିଲେ, ନୋଟ୍ ଲେଖିନଥିଲେ, ଆମର ସବୁ ନୋଟ୍ ଦରକାର ହେଉଛି, ଆମେ ଭୁଲି ଯାଉଛେ, କିନ୍ତୁ ତାଙ୍କର ଏତେ ସ୍ମରଣ ଶକ୍ତି ଥିଲା ସେସବୁ କହିଦେଉଥିଲେ, ବିନା ନୋଟ୍ରେ ସବୁ ମନେ ରଖୁଥିଲେ, ସେ ମନେ ରଖିଥିଲେ। ଏବଂ ଖାଲି ଯେ ଭାଗବତ କଥା କହିଛନ୍ତି ତାହା ନୁହଁ, ଭାଗବତଙ୍କ ଅନ୍ତିମରେ ଆପଣ ଦେଖିବେ ଦ୍ୱାଦଶ ସ୍କନ୍ଧରେ ସେ ବର୍ଣ୍ଣନା କରିଛନ୍ତି ବିଭିନ୍ନ ପୁରାଣ ମାନଙ୍କର କେତେ ଶ୍ଲୋକ ସବୁ ରହିଛି ମଧ୍ୟ କହିଦେଉଛନ୍ତି, 400,000 ଶ୍ଲୋକ ରହିଛନ୍ତି ସବୁ, ଯେଉଁ 18 ପୁରାଣ ରହିଛନ୍ତି, ପୁରାଣର ସଂଖ୍ୟା ଯଦି ହିସାବ କରିବା ଶ୍ଲୋକ ସଂଖ୍ୟା 400,000 ଶ୍ଲୋକ। ତେଣୁ ଏସବୁ ଶୁଣିକିରି ମନେ ରଖିପାରୁଥିଲେ, ଲୋକମାନଙ୍କର ସ୍ମୃତି ଶକ୍ତି ଏତେ ପ୍ରଖର ଥିଲା, କିନ୍ତୁ ଆସ୍ତେ ଆସ୍ତେ ସେସବୁ କମିଯାଉଛି, ସ୍ମରଣ ଶକ୍ତି କମିଯାଉଛି। ତେଣୁ ବ୍ୟାସଦେବ ଆସି ସମସ୍ତ ଶାସ୍ତ୍ରକୁ ଲିପିବଦ୍ଧ କଲେ, ବେଦ ଉପନିଷଦ ପୁରାଣ ଇତ୍ୟାଦିକୁ ସବୁ ଲିପିବଦ୍ଧ କଲେ। ତେଣୁ ବର୍ତ୍ତମାନ ସେ ଯେଉଁ ଜ୍ଞାନ ପ୍ରଦାନ କରିଛନ୍ତି, ସେଇ ଜ୍ଞାନ ଦ୍ୱାରା ଆମେ ଯଦି ପରିଚାଳିତ ହେବା ତାହେଲେ ଆମେ ଜୀବନରେ ସିଦ୍ଧି ଲାଭ କରିଯିବା। ଭଗବତ ଗୀତାରେ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ 13 ଅଧ୍ୟାୟରେ ଯେ ଅନ୍ୟତୁ ଏବଂ ଅଜାନନ୍ତ ଶୁତ୍ର ନିଭ ଉପାସତେ ତେ ବି ଚାହାନ୍ତି ତରନ୍ତି ଏବଂ ମୃତ୍ୟୁ ଶ୍ରୁତି ପ୍ରାୟଣ। ଯେଉଁମାନେ କିଛି ଜାଣିନାହାନ୍ତି ଯେହେତୁ ଏବଂ ଅଜାନନ୍ତ, କିନ୍ତୁ ସେମାନେ ଯଦି ଯେଉଁମାନେ ଜାଣିଛନ୍ତି, ଯେଉଁମାନେ ଜ୍ଞାନ ପ୍ରାପ୍ତ ହେଇଛନ୍ତି, ତାଙ୍କଠାରୁ ଶ୍ରବଣ କରି ଭଗବାନଙ୍କୁ ଉପାସନା କରିବେ, ଯେହେତୁ ଏବଂ ଅଜାନନ୍ତ ଅନ୍ୟ ଉପାସତେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ, ସେମାନେ ଜାଣିନାହାନ୍ତି କେମିତି ଉପାସନା କ'ଣ, ତାଙ୍କ ଜୀବନର କର୍ତ୍ତବ୍ୟ କ'ଣ, କି କାର୍ଯ୍ୟ କରିବା କଥା, ତାଙ୍କ ଜୀବନରେ କେମିତି ଶ୍ରେୟ ଲାଭ କରିବେ, ଏସବୁ ଜାଣିନାହାନ୍ତି। କିନ୍ତୁ ଶ୍ରୁତ୍ୱା ଅନ୍ୟ ବି ଉପାସ, କେବଳ ଶ୍ରବଣ କରିଛନ୍ତି ଅନ୍ୟମାନଙ୍କଠାରୁ, ଯେଉଁମାନେ ଜାଣିଛନ୍ତି ତାଙ୍କଠାରୁ ଶ୍ରବଣ କରିଛନ୍ତି, ତାହେଲେ ଭଗବାନ କହୁଛନ୍ତି ଅର୍ଜୁନ ତେ ବି ଚାହାନ୍ତି ତରନ୍ତି ହେବ, ସେମାନେ ମଧ୍ୟ ତରିଯିବେ, ମୃତ୍ୟୁ ଶ୍ରୁତି ପରାୟଣ, ମୃତ୍ୟୁକୁ ମଧ୍ୟ ସେମାନେ ପାର ହେଇଯିବେ। ତେଣୁ ଏତେ ଜ୍ଞାନର ଏତେ ସବୁ ରହିଛି, ଫଳ ରହିଛି, ସୁଫଳ ସବୁ ରହିଛି, କେବଳ ଆମେ ଯଦି ଜଣେ ଉପଯୁକ୍ତ ଜ୍ଞାନୀ ନ ତତ୍ତ୍ୱଦର୍ଶୀ ନ ଜଣେ ଉପଯୁକ୍ତ ଜ୍ଞାନୀ ଯଦି ତତ୍ତ୍ୱଦର୍ଶୀ ତାଙ୍କଠାରୁ ଏଇ ଜ୍ଞାନକୁ ଶ୍ରବଣ କରିବା ଏବଂ ଖାଲି ଶ୍ରବଣ କରିଦେଇ ଭୁଲିଗଲେ ହେବନି। ପ୍ରଭୁ କହିଲେ, ଗୋପଳନ୍ଦ ପ୍ରଭୁ କହିଲେ ଯେ ସମସ୍ତେ ଧ୍ୟାନର ସହିତ ଶ୍ରବଣ କରିବେ, ଖାଲି ଶ୍ରବଣ କରିଦେଇ ଭୁଲିଗଲେ ହେବନି। ଶ୍ରୁତ୍ୱା ନୈବ ଉପାସତେ, ସେମାନେ ସେଇ ଅନୁସାରେ କାର୍ଯ୍ୟ କରିବେ, ଉପାସନା କରିବେ, ଭଗବାନଙ୍କ ଆରାଧନା କରିବେ। ଆମେ ସେଇ କଥା କହୁଛୁ ଭଗବାନଙ୍କ ଆରାଧନା କରନ୍ତୁ ବୋଲି, ଆମେ ଶୁଣିଦେବା ଆଉ ଉପାସନା ଆମେ କରିବା ନାହିଁ, ତାହେଲେ ମୃତ୍ୟୁ ପାର ହେଇପାରିବା ନାହିଁ। ଯେଉଁମାନେ ଶୁଣିକିରି ସେ ଅନୁସାରେ କାର୍ଯ୍ୟ କରିବେ, ଉପାସନା କରିବେ, ଭଗବାନଙ୍କର ଆରାଧନା କରିବେ, ତାହେଲେ ତେ ବି ଚାହାନ୍ତି ତରନ୍ତି ହେବ, ସେମାନେ ମଧ୍ୟ ମୃତ୍ୟୁ ପାର ହେଇଯିବେ। ତ ତେଣୁ ଋଷିମାନଙ୍କର ଯେଉଁ ଶାସ୍ତ୍ର ରହିଛି, କେତେ ଆମ ପ୍ରତି ତାଙ୍କର ଦାନ ରହିଛି, ଆମେ କେତେ ତାଙ୍କ ପ୍ରତି ପାଖରେ ଋଣୀ ସେଟାକୁ ହିସାବ କରନ୍ତୁ। ଏ ଯେଉଁ ଭୌତିକ ଜଗତର ଯେଉଁ ମୂଳ ସମସ୍ୟା ରହିଛି, ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଏ ସମସ୍ୟାର ସମାଧାନ କେହି କରିପାରୁନାହାନ୍ତି। ଯେତେ ବୈଜ୍ଞାନିକ ମାନେ ଯେତେ ଗବେଷଣା କଲେ ମଧ୍ୟ ଏପର୍ଯ୍ୟନ୍ତ ତାର ସମାଧାନ ଆସିନାହିଁ। କିନ୍ତୁ ବୈଦିକ ଶାସ୍ତ୍ରରେ ଯେଉଁ ଜ୍ଞାନ ରହିଛି, ଏ ଜ୍ଞାନ କେବଳ ଶ୍ରବଣ କରି ସେ ଅନୁସାରେ ଯଦି ଆମେ କାର୍ଯ୍ୟ କରିବା, ତାହେଲେ ଆମେ ମୃତ୍ୟୁକୁ ପାର ହେଇଯିବା। ଯେ ଭୌତିକ ଜଗତରେ ଯେଉଁ ସମସ୍ୟା ରହିଛି, ଏ ସମସ୍ୟାର ସମାଧାନ ହେଇଯିବ। ତେଣୁ କେତେ ଆମେ ତାଙ୍କ ପାଖରେ ଋଣୀ ଏଇଟା ଚିନ୍ତା କରନ୍ତୁ, ଋଷିମାନଙ୍କ ପାଖରେ ଆମେ କେତେ ଋଣୀ ରହିଛେ। ସେଭଳି ଭାବରେ ବିଭିନ୍ନ ଜୀବମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି ବା ତାଙ୍କ ପାଖରେ ଆମେ ଋଣୀ ରହିଛେ। ଏମିତି ଆମେ ଖାଦ୍ୟଶସ୍ୟ ପ୍ରାପ୍ତ ହେଉଛେ, କେମିତି ପ୍ରାପ୍ତ ହେଉଛେ, ବୃକ୍ଷଲତା ଇତ୍ୟାଦି ଠାରୁ ଯେଉଁ ଖାଦ୍ୟ ଆମେ ପ୍ରାପ୍ତ ହେଉଛେ, ତାଙ୍କ ପାଖେ ଆମେ ଋଣୀ ରହିଛେ। ମନୁଷ୍ୟମାନଙ୍କ ପାଖେ ଆମେ ଋଣୀ ରହିଛେ, ସେମାନେ ଆମକୁ ବିଭିନ୍ନ ପ୍ରକାର କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ଏବଂ ପିତାମାତା ଆମକୁ ଏହି ଶରୀର ପ୍ରଦାନ କରିଛନ୍ତି। ତେଣୁ ଏହିଭଳି ଭାବରେ ସମସ୍ତଙ୍କର ଏହି ଛଅଟି କର୍ତ୍ତବ୍ୟ ରହିଛି ବା ଋଣ ରହିଛି। ତେଣୁକରି ପିତାମାତାଙ୍କ ଋଣକୁ ସୁଝିବା ପାଇଁ ଏହି ଶ୍ରାଦ୍ଧର ବ୍ୟବସ୍ଥା ରହିଛି। ପିତାମାତା ଯେତେବେଳେ ଶରୀର ତ୍ୟାଗ କରନ୍ତି, ଯଦି ସେମାନେ ପାପ କାର୍ଯ୍ୟରେ ଲିପ୍ତ ଥାଆନ୍ତି, ତାହେଲେ ସେମାନେ ସ୍ଥୂଳ ଦେହ ପ୍ରାପ୍ତ ହୋଇପାରିବେ ନାହିଁ, ସୂକ୍ଷ୍ମ ଦେହରେ ଭୂତ ପ୍ରେତ ଶରୀରରେ ସେମାନେ ରହନ୍ତି। ଭୂତ ପ୍ରେତ ଭଗବତ ଗୀତା ଆମେ ଆଗରୁ ସପ୍ତମ ଅଧ୍ୟାୟ ଆଲୋଚନା କରୁଥିଲେ, ଭଗବତ ଗୀତା ସପ୍ତମ ଅଧ୍ୟାୟରେ ସପ୍ତମ ଅଧ୍ୟାୟରେ ଯେଉଁ ରହିଛନ୍ତି ମହାତ୍ମା, ଭଗବତ ଗୀତା ମହାତ୍ମାରେ ବର୍ଣ୍ଣନା କରାଯାଇଛି ଯେ ଜଣେ ପିତା ଥିଲେ, ଆମେ ଭଗବତ ଗୀତା ବୋଲି କହିବା ବୋଲି ସେଠି ମୁଁ ଆଉ ଇଏ କରିନଥିଲି। ଯାହା ହଉ, ସେ ଏତେ ବହୁତ ଧନୀ ବ୍ୟକ୍ତି ଥିଲେ ଏବଂ ବ୍ରାହ୍ମଣ ପରିବାର ଥିଲେ, କିନ୍ତୁ ସେ ଭଗବାନଙ୍କର ଆରାଧନା ଠିକ ଭାବରେ କଲେ ନାହିଁ। ସେଥିପାଇଁ ସେ ଗୋଟେ ପ୍ରେତ ରୂପରେ ରହିଲେ, ଭୂତ ପ୍ରେତ ରୂପରେ ରହିଲେ। ଆମେ ଆଗରୁ ଏଇଟା ଆଲୋଚନା କରୁଥିଲେ, ସବୁବେଳେ ଭଗବତ ଗୀତା ସପ୍ତମ ଅଧ୍ୟାୟ ପାଠ କରୁଥିଲେ। ତେଣୁ ସେ ଯେଉଁ ରହିଲେ, ଅତୃପ୍ତ ହେଇକି ରହିଲେ, ସେ ସ୍ଥୂଳ ଶରୀର ପ୍ରାପ୍ତ ହେଇପାରିଲେ ନାହିଁ। ତେଣୁ ତାଙ୍କର ଯେଉଁ ପୁତ୍ର ଥିଲେ, ତାଙ୍କୁ ସେ ସ୍ୱପ୍ନରେ କହିଲେ ଯେ ଏମିତି ମୁଁ ମୁକ୍ତି ପାଇପାରୁନାହିଁ, ମୁଁ ଏଇଭଳି ଭାବରେ ପ୍ରେତ ଶରୀରରେ ରହିଛି। ତେଣୁ ତାଙ୍କର ପୁତ୍ର ଚାହିଁଲେ ଯେ କେମିତି ଆମେ ଆପଣଙ୍କୁ ଉଦ୍ଧାର କରିପାରିବୁ। ସତ୍ୟ ମଧ୍ୟ ମହାତ୍ମା ବର୍ଣ୍ଣନା କରାଯାଇଛି, ଏ ପାଟଳୀ ସତ୍ୟ ଘଟଣା ସବୁ। ପାଟଳୀପୁତ୍ରରେ ଶମ୍ଭୁକର୍ଣ୍ଣ ନାମକ ବ୍ରାହ୍ମଣ ଜଣେ ଥିଲେ, ବହୁତ ଧନ ଅର୍ଜନ କରିଥିଲେ, କିନ୍ତୁ ସେ ଯେଉଁ ଭଗବାନଙ୍କ ଆରାଧନା ଇତ୍ୟାଦି କରିପାରିନଥିଲେ। ତେଣୁ ସେ ଯେତେବେଳେ ମୃତ୍ୟୁବରଣ କଲେ, ଗୋଟେ ସର୍ପଦଂଶନରେ ମୃତ୍ୟୁବରଣ କଲେ। ତେଣୁ ସର୍ପଦଂଶନରେ ମୃତ୍ୟୁବରଣ କଲା ପରେ ସେ ଗୋଟେ ସର୍ପଜନ୍ମ ପ୍ରାପ୍ତ ହେଲେ, କିନ୍ତୁ ସର୍ପଜନ୍ମ ପ୍ରାପ୍ତ ହେଇକରି ମଧ୍ୟ ସେ ଯେଉଁ ଧନ ସବୁ ଯେଉଁ ରଖିଥିଲେ, ଯେମିତି ମୋଦି ସରକାର ବର୍ତ୍ତମାନ ଡିମୋନିଟାଇଜ୍ କରିଦେଲେ, 500,000 ଟଙ୍କା ଆଉ କିଛି କାମ ଦେଲା ନାହିଁ। ତେଣୁ ବର୍ତ୍ତମାନ ଆଗରୁ ଲୋକମାନେ ଯେଉଁ ଧନକୁ ରଖୁଥିଲେ, ପୋତିକି ରଖୁଥିଲେ, ତେଣୁ ସିଏ ସର୍ପ ହେଇକରି ସେଠାକୁ ଜଗିକି ରହିଥିଲେ, ସର୍ପ ହେଇକି ଜଗିକି ରହିଥିଲେ। ତେଣୁ ପୁତ୍ରକୁ ସେ ସେଇଭଳି ଭାବରେ ସ୍ୱପ୍ନରେ ଜଣାଇଲେ, କହିଲେ ମୋ ପାଖରେ ବହୁତ ଧନ ରହିଛି, ସେସବୁ ଧନ ତୁମେ ପ୍ରାପ୍ତ ହେବ, କିନ୍ତୁ ତା ପାଇଁ ତୁମକୁ ଗୋଟେ ଶ୍ରାଦ୍ଧର ବ୍ୟବସ୍ଥା କରିବାକୁ ପଡ଼ିବ। ଆମକୁ ଦିନ ଆସନ୍ତା ଯେବେ ଆସୁଛି, ଆମକୁ ଦିନ ଶ୍ରାଦ୍ଧ ଦିବସ ଅଛି, ତେବେ ଶ୍ରାଦ୍ଧ ଦିବସରେ କେମିତି ତାଙ୍କ ପୁତ୍ର ପଚାରିଲେ, କେମିତି ମୁଁ ତୁମକୁ ଉଦ୍ଧାର କରିବି, ନେଇକି ଆସନ୍ତା ଯେଉଁ ଶ୍ରାଦ୍ଧ ଦିବସ ଆସିବ, ସେଇ ଶ୍ରାଦ୍ଧ ଦିବସରେ ତୁମେ ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରିବ ଏବଂ ତାଙ୍କୁ ଖାଦ୍ୟ ପଦାର୍ଥ ଇତ୍ୟାଦି ପ୍ରଦାନ କରିବ, ଦାନ ଧର୍ମ ଇତ୍ୟାଦି କଲା ପରେ ଏଇ ଭଗବତ ଗୀତାର ସପ୍ତମ ଅଧ୍ୟାୟ ପାଠ କରିବ। ସପ୍ତମ ଅଧ୍ୟାୟ ପାଠ କଲେ ତାହେଲେ ମୁଁ ମୁକ୍ତି ପାଇଯିବି। ତେଣୁ ସେ ସେୟା କଲେ, ଶୁଭକର୍ଣ୍ଣ ଶୁଭକର୍ଣ୍ଣଙ୍କର ପୁତ୍ର ସେ ସେୟା କଲେ। ଏଇ ସପ୍ତମ ଅଧ୍ୟାୟର ଗୋଟିଏ ଶ୍ଳୋକ ଆମେ ପାଠ କରିବା। ମୟାସକ୍ତ ମନା ପାର୍ଥ ଯୋଗଂ ଯୁଞ୍ଜନ୍ମଦାଶୟ যোগং যুঞ্জন্মদাশ্রয়ঃ
যোগং যুঞ্জন্মদাশ্রয়ঃ
অসংশয়ং সমগ্রং মাং
অসংশয়ং
সমগ্রং মাং
অসংশয়ং সমগ্রং মাং
যথা জ্ঞাস্যসি তত শুনো
যথা
জ্ঞাস্যসি তত শুনো
যথা জ্ঞাস্যসি
তত শুনো এইভাবে ভাবরে সপ্তম অধ্যায়ে আমি আগ্রহ কতটি এই সাত দিবসে এই সপ্তম অধ্যায় পাঠ করছিলে তেমনি এই সপ্তম অধ্যায় পাঠ কলা পরে তাঁর পিতা শম্ভুকর্ণ সে গোটে দিব্য দেহ প্রাপ্ত হলে ইয়ে ভগবদ গীতা মহাত্মার বর্ণনা করা যাইছে তেমন এইভাবে ভাবে তাঁর পুত্র এইভাবে ভাবে করা পরে তাঁর পিতা মুক্তি প্রাপ্ত হলে তেমন এইভাবে ভাবে আমার যে বিভিন্ন ঋণ রয়েছে বিভিন্ন কর্তব্য সব রয়েছে সমস্ত পাখে যে কর্তব্য রয়েছে যে প্রকৃতির ভগবান ভক্ত নুহতি সে এইসব কার্য করা শাস্ত্র নির্দেশ দিয়ে যাই দেবতা মানক যে ঋণ সুজা পাই দেব ঋণ সুজা পাই বিভিন্ন যজ্ঞ মাধ্যমে সে দেব ঋণ সুজি পারিবে দেবতা ঋষি মানকর ঋণ আমি শাস্ত্র অধ্যয়ন করা দ্বারা আমি ঋষি ঋণর মুক্ত হয়ে পারিবা অন্য জীব মানক যে রয়েছে যে খাদ্য পদার্থ ইত্যাদি প্রদান করা ফলরে তাঁকর এই সব যে রয়েছে আমি তাঁর প্রতি যে ঋণী রয়েছে সেটা আমি মুক্ত হয়ে পারিবা পিতা মাতাঙ্ পাই আমি যদি শ্রাদ্ধ করিবা তাহলে আমি সেই ঋণর মুক্ত হয়ে পারিবা তেমন এইভাবে ভাবে যে রয়েছে ঋণর ব্যবস্থা করা যাইছে কেমন জন ঋণ মুক্ত হব কিন্তু জনে জনে যদি ভগবত ভগবান ভক্ত হয়ে গেলে তাহলে ভাগবত একাদশ খণ্ডের পঞ্চম অধ্যায়ে একথা কুহযাচ্ছি এটা নবচৈতন্দ্র কিন রাজা নিমিন্দু কিন্তু যে দেবশ্রী ভূতাপ্ত নৃণাং পিতৃণাং ন কিঙ্কর নায়ং ঋণীঙ্ক রাজন সে আউ তাঙ্কর প্রতি তাঙ্কর আউ কিছু ঋণ রহিব নাহিঁ সে পূর্ণ ঋণ মুক্ত হয়ে গেলে আমার স্যার অছন্তি ব্যাংকরে অছন্তি লোন যদি দেইথিবে তাহলে সে জগিং রহিথিবে কেবে সে ঋণ সুঝা হব নহলে সে পছরে পড়িথিবে কিন্তু আমি এই যে ঋণ করুছে এ ঋণ যদি ন সুঝিবা তাহলে আমি তাঙ্কর ঋণ হয়েকি রহিবা পুনি পরজন্মরে তাঙ্ক প্রতি ঋণ সুঝিয়া পড়িব কিন্তু জনে যদি ভগবান ভক্ত হয়ে গেলে নায়ং ন কিঙ্কর নায়ং ঋণীঙ্ক রাজন গত মুকুন্দ পরিহৃত্য কর্ত্যম গত মুকুন্দ আমি যদি মুকুন্দ ভগবান গোটি নাম হচ্ছে মুকুন্দ মুকুন্দ অর্থ হচ্ছে মুকুন্দ অনেক নাম অর্থ থাইপারে কিন্তু আমার সে সময় রাধামোহন স্বামী মহারাজ কুহতি মুকুন্দর অর্থ হচ্ছে মু অর্থ মুক্তি মুকু অর্থ মুক্তি যে দ মানে যে প্রদান করেন যে মুক্তি প্রদান করেন সে হচ্ছেন মুকুন্দ বা মুকুন্দর আউ গোটে অর্থ হব মু অর্থ মুক্তি কু অর্থ কুৎসিত যে মুক্তি কু মধ্যে কুৎসিত করে দিয়ে ভগবান যে মানে ভগবান ভক্তি করতে তাঙ্ক পাই মুক্তি মধ্যে নরকায় বলে কুহযাইছে মুক্তি মধ্যে তাঙ্ক পাই নরক ভলি রয়েছে কুৎসিত করে দেবে সে ভগবান সেই মুকুন্দর যদি আমি সেবারে রত রহিবা গত মুকুন্দ পরিবৃত্ত করতে তার সে সমস্ত ঋণর সে মুক্ত হয়েযিব তেণু এইভাবে ভাবে বিভিন্ন কথা রয়েছে কিন্তু আমার কথা লা কহার যে অর্জুন এই যে আশা আশঙ্কা লা তাঁকর যদি ন করা যাব তাহলে সে চাহুন যুদ্ধ করা অর্জুন প্রভু কহ সে কুমন অর্জুন অর্জুন কুমন প্রভু আমি কেমিতি যুদ্ধ করা আমি যদি যুদ্ধ করা একথা আমি এই যে ভীষ্ম দ্রোণ ইত্যাদি রয়েছেন এমান আমার গুরু এমানকু যুদ্ধ আমি ধনুষের কোন যুদ্ধ করা আমার কথার মধ্যে তাঁর সাথে যুদ্ধ করা কথা নুহ প্রথমে সে কহিলেন অর্জুন কথম ভীষ্ম মহম সংখ্যে দ্রোণাঞ্চ মধুসূদন ইসু বি প্রতিযোশ আমি পূজা হব সুদন পূজা সে পূজার যোগ্য তাকে রুক্ষ কথা মধ্যে কহিহবনি আউ ইসু বি ধনুষের আমি কোন তাঁর সহ যুদ্ধ করা এইভাবে ভাবে কহি তারপরে কিন্তু যদি বা আমি যুদ্ধ করা আপন কৌশল করা ঠিক আছে কিন্তু এমনি যদি যদি কূল খে এক যে মৃত্যুবরণ করবে সৈন্য মানে তাঁর কূল নষ্ট হয়ে যাব কূল খে আপনার কূল ধর্ম সনাতন তাঁর ধর্ম নষ্ট হয়ে যাব এবং ধর্ম নষ্ট কূলকৃষ্ণ অধর্ম ভবতি উত ধর্ম নষ্ট হয়ে গেল তাহলে অধর্ম হব আপনার নিজে কৌশল না ভবিষ্যতে কহবে ভগবান কহবে যদা যদা হি ধর্মস্য গ্লানির ভবতি ভারত অভ্যুথান অধর্মস্য তদাত্মান সুজাম্যহম ধর্ম যেতে গ্লানি হব অধর্ম উত্থিত হব মু জানিছি এ কথা আপনার প্রভু কহবে পরে মু জানিছি এ কথা তেণু
ଯେତେବେଳେ ଧର୍ମ ଧର୍ମ ନଷ୍ଟ କୁଳୁ ଅଧର୍ମ ହେଉଛି, ଧର୍ମ ଯେତେବେଳେ ନଷ୍ଟ ହେଇଯିବ ଅଧର୍ମ ନିଶ୍ଚିତ ଭାବରେ ଉତ୍ତୀତ ହବ, ଏଥିରେ କୌଣସି ସନ୍ଦେହ ନାହିଁ। ଏବଂ ଅଧର୍ମ ଭଗବତୀ କୃଷ୍ଣ ପ୍ରଦୃଷ୍ଟନ୍ତି କୁଳ ସ୍ତ୍ରୀ, ଅଧର୍ମ କେମିତି ହବ ନା କୁଳ ସ୍ତ୍ରୀମାନେ ଯେଉଁ ଅଛନ୍ତି ବିଧବା ହେଇଯାଇଛନ୍ତି ସେମାନେ ପ୍ରଦୂଷନ୍ତି, ସେମାନେ ଦୂଷିତ ହେଇଯିବେ। ସ୍ତ୍ରୀ ସୁଦୁଷ୍ଟା ସୁବାସ୍ମୀୟ ଯାହାତେ ବର୍ଣ୍ଣଶଙ୍କର, ସ୍ତ୍ରୀମାନେ ଯଦି ବିଧବା ସ୍ତ୍ରୀମାନେ ଯେତେବେଳେ ଦୁଷ୍ଟା ହେଇଯିବେ ସେତେବେଳେ ଶଙ୍କର ବର୍ଣ୍ଣଶଙ୍କର ଯାହାତେ ହେବେ, ତେଣୁ ଶଙ୍କର ନରକାୟ, ସେମାନେ ନର୍କ ଭଳି ଆଚରଣ କରିବେ ସମାଜରେ, ସେମାନେ ନର୍କ ଭଳି ଆଚରଣ କରିବେ, ନର୍କ ଭଳି ସୃଷ୍ଟି କରିଦେବେ ସେମାନେ। ଶଙ୍କର ନରକାୟ କୁଳଜ୍ଞାନ କୁଳସେଚ, ସେମାନେ ନିଜ କୁଳକୁ ମଧ୍ୟ ଧ୍ୱଂସ କରିଦେବେ। କୁଳଜ୍ଞାନ କୁଳସେଚ ପତନ୍ତି ପିତର ହେସା ଲୁପ୍ତ ପିଣ୍ଡ ଦକ କ୍ରିୟା, ଏହି ଶ୍ଳୋକରେ ସେଟା କହୁଛନ୍ତି। ପିତା ପିତାମାତା ଯେଉଁମାନେ ଅଛନ୍ତି ସେମାନେ ନର୍କ ପତନ ହେବେ, ସେ ଯେଉଁଠି ଥିଲେ ମଧ୍ୟ ଯଦି ଏମାନେ ଠିକ ଭାବରେ ତାଙ୍କର ଯଦି ରହିଛି ପିତାମାତାଙ୍କ ପ୍ରତି ଯେଉଁ ରହିଛି କର୍ତ୍ତବ୍ୟ, ଯେଉଁ ଯଜ୍ଞ ଇତ୍ୟାଦି ରହିଛି, ଶ୍ରାଦ୍ଧ ଇତ୍ୟାଦି ରହିଛି, ଯଦି ସମ୍ପାଦନ ନ କରିବେ ତାହେଲେ ତାଙ୍କର ନର୍କରେ ପତନ ହେବ। ତାହେଲେ ଆମେ କେମିତି ଏସବୁ ଯୁଦ୍ଧ କରିବା? ଏଭଳି ଭାବରେ ଅର୍ଜୁନ ବହୁତ ପ୍ରକାର ଆଶଙ୍କା ପ୍ରକାଶ କରିଥିଲେ। କିନ୍ତୁ ଆମର କହିବା କଥା ଯେ ପ୍ରକୃତରେ ତାହା ହେଇଥିଲା କି ଆଉ ସେ ସମୟରେ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ପ୍ରକୃତରେ ସେଟା ହେଇନଥିଲା। ଯଦିଓ ଧର୍ମ ଯଦି ସେମାନେ ବହୁତ 18 ଅକ୍ଷୁଣୀ ସୈନ୍ୟ ମୃତ୍ୟୁବରଣ କରିଥିଲେ, ଗୋଟିଏ ଅକ୍ଷୁଣୀ ସୈନ୍ୟ ହେଉଛି କେତେ 218,700 ତାଙ୍କର ସଂଖ୍ୟା, 40,00,000 ଉର୍ଦ୍ଧ୍ୱ ଲୋକ ସେଠି ଜୀବନ ପ୍ରାଣହାନି ହେଇଥିଲା ତାଙ୍କର। କିନ୍ତୁ ତାଙ୍କର କୁଳ ଧର୍ମ ନଷ୍ଟ ହେଇଗଲା କି ନା ହେଇନି? କେମିତି ନା ଯୁଧିଷ୍ଠିର ମହାରାଜ ରାଜଶାସନ କଲେ, ଏଭଳି ଭାବରେ ସେ ଧର୍ମନୀତି ପାଳନ କରି କାର୍ଯ୍ୟ କଲେ, ପ୍ରଜାମାନେ ସମସ୍ତେ ଧର୍ମନୀତିରେ ରହିଥିଲେ, ଅଧର୍ମ ହେଇନଥିଲା। ଯେତେବେଳେ ଭଗବାନ ସରିଯାଇଛି, ମହାଭାରତ ଯୁଦ୍ଧ ସରିଯାଇଛି, ମହାଭାରତ ଯୁଦ୍ଧରେ 18 ମୃତ୍ୟୁବରଣ କରିଯାଇଛନ୍ତି, କିନ୍ତୁ ତାପରେ ଯେତେବେଳେ ଭଗବାନ ଫେରୁଛନ୍ତି, ଆପଣମାନେ ଜାଣନ୍ତି ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କୁନ୍ତି ଦେବୀ ଭଗବାନଙ୍କୁ 26 ଶ୍ଳୋକରେ ଭଗବାନ ସ୍ତୁତି କରିଛନ୍ତି। ଏବଂ ସ୍ତୁତି କରିସାରିଲା ପରେ ସେ କହୁଛନ୍ତି ଯେ ପ୍ରଭୁ ଆପଣ ଆମକୁ କେମିତି ଛାଡ଼ିକି ଚାଲିଯିବେ? ଏକଥା କହିଲା ପରେ ଯୁଧିଷ୍ଠିର ମହାରାଜ ଭଗବାନଙ୍କୁ ଅନୁରୋଧ କଲେ ନା ଆଜି ଆପଣ ଜାଣନ୍ତୁନି, ଆଉ ଥରେ ଯିବେ। ଏଇଭଳି ବହୁତ ଦିନ ରହିଗଲେ ଭଗବାନ, ତେଣୁ ତାପରେ ଯେତେବେଳେ ଫେରିବା ପାଇଁ ବସିଛନ୍ତି, ଦ୍ୱାରକା ଫେରିବା ପାଇଁ ବସିଛନ୍ତି, ଭାଗବତ ପ୍ରଥମ ସ୍କନ୍ଧ 10 ଅଧ୍ୟାୟରେ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି। ଭଗବାନ ଯଦି ଫେରୁଛନ୍ତି, ସେଇ କୁଳସ୍ତ୍ରୀମାନେ ଯେଉଁମାନେ ବିଧବା ହେଇଯାଇଥିଲେ ସେମାନେ ଭଗବାନ ପ୍ରତି କୌଣସି ତାଙ୍କର ବିଦ୍ୱେଷ ନଥିଲା, ଯଦିଓ ତାଙ୍କର ସ୍ୱାମୀ ମୃତ୍ୟୁବରଣ କରିଛନ୍ତି, ସେମାନେ ବିଧବା ହେଇଯାଇଛନ୍ତି, କିନ୍ତୁ ସେମାନେ ବହୁତ ସୁନ୍ଦର ଭାବରେ ଭଗବାନଙ୍କ ସ୍ତୁତି କରୁଛନ୍ତି। ଭାଗବତ ପ୍ରଥମ ସ୍କନ୍ଧ 10 ଅଧ୍ୟାୟରେ ସେସବୁ ବର୍ଣ୍ଣନା କରାଯାଇଛି। ସେ କହୁଛନ୍ତି ଅହୋ ଅଳମ୍ ସାହାଗ୍ୟ ତମଂ ଯଦୁକୁଳ, ଅହୋ ଅଳମ୍ ପୁଣ୍ୟ ତମଂ ମଧୁବନମ୍, ଯଦେଷ ପୁଂସୋ ଋଷଭ ଶ୍ରିୟପତି, ସେ ଜନ୍ମନା ଚକ୍ରମଣିନ ଚାଞ୍ଚତି। ତାଙ୍କ ଭିତରେ ସେ ଛାତଗୁରୁ ଯାଇ ତାଙ୍କ ଭିତରେ କଥା ହେଉଛନ୍ତି, ସଖି ଅହୋ ଅଳମ୍, ଦେଖ ଏ ଯେ ଯାଉଛନ୍ତି ଭଗବାନ, ଯାଉଛନ୍ତି କିଭଳି ଯାଉଛନ୍ତି ନା ଅର୍ଜୁନ ଉଦ୍ଧବ ଏମାନେ ସବୁ ସାତକୀ ଏମାନେ ସବୁ ଚାମର ଛତ୍ର ସବୁ ଧାରଣ କରିଛନ୍ତି, ରଥ ଉପରେ ଭଗବାନ ଯାଉଛନ୍ତି, ଏବଂ ସବୁ ଚତୁରଙ୍ଗିଣୀ ସୈନ୍ୟମାନେ ମଧ୍ୟ ଯାଉଛନ୍ତି। ତେଣୁ ଭଗବାନ ଯେତେବେଳେ ଯାଉଛନ୍ତି ସେତେବେଳେ ଛାତ ଉପରେ ରହି ଯେଉଁମାନେ ବିଧବା ସ୍ତ୍ରୀମାନେ ଏବଂ ଯେଉଁମାନେ ସଦା ମଧ୍ୟ ଅଛନ୍ତି ସେମାନେ ସମସ୍ତେ ଏଇଭଳି ଭାବରେ କହୁଛନ୍ତି, ଭଗବାନ କଥା ଗୁଣଗାନ କରୁଛନ୍ତି। ସଖି ଅହୋ ଅଳମ୍ ସାକ୍ଷ ତମ ଯଦୁକୁଳ, ଏ ସଖି ଦେଖ ଏଇ ଯେଉଁ ଭଗବାନ ଆସିଛନ୍ତି ଯଦୁକୁଳରେ ଆସିଛନ୍ତି, ଏ ଯଦୁକୁଳ ଶ୍ଲାଘ୍ୟ ହେଇଯାଇଛି, ବହୁତ ପ୍ରଶଂସନୀୟ ହେଇଯାଇଛି। ଅହୋ ଅଳମ୍ ସ୍ଲାଘ୍ୟତମ ଯଦୁକୁଳ, ଯଦିଓ ଯଦୁ ମହାରାଜ ତାଙ୍କର ପିତା କିଏ ଯଯାତି ମହାରାଜ ତାଙ୍କର ଆଜ୍ଞାକୁ ଗ୍ରହଣ କରିନଥିଲେ, ଆପଣ ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଯଯାତି ମହାରାଜ ଯେତେବେଳେ ବିବାହ କରିଥିଲେ ଦେବଯାନୀଙ୍କୁ, ସେଠି ଦେବଯାନୀ ସତ୍ୟ କରିଥିଲେ, ସେ ସମୟରେ ସେ ଦେଶର ରାଜା ଥିଲେ ବୃଷପର୍ବା, ବୃଷପର୍ବଙ୍କ କନ୍ୟା ଥିଲେ ଶର୍ମିଷ୍ଠା, ଶର୍ମିଷ୍ଠା ଏବଂ ଦେବଯାନୀ ଏ ଦୁଇଜଣ ବହୁତ ବନ୍ଧୁ ଥିଲେ। କିନ୍ତୁ ଗୋଟେ ସମୟରେ ଯେତେବେଳେ ସ୍ନାନ କରୁଛନ୍ତି ନଦୀ ପୁଷ୍କରିଣୀରେ ସ୍ନାନ କରୁଥିଲେ ରାଜବାଟିକାରେ, ସେଇ ସମୟରେ ଭଗବାନ ଶିବଜୀ ପାର୍ବତୀଙ୍କ ସହିତ ଆସୁଥିଲେ, ତେଣୁ ଦେଖି ସେମାନେ ତତ୍ତର ହେଇକି ଆସି ପଳେଇ ଆସିଲେ। ଉଲଗ୍ନ ସ୍ନାନ କରୁଥିଲେ, ଆସି ତାଙ୍କ ସବୁ ବସ୍ତ୍ର ପରିଧାନ କରୁଥିବା ସମୟରେ ଦେବଯାନୀ ଏବଂ ଶର୍ମିଷ୍ଠାଙ୍କର ବସ୍ତ୍ର ବଦଳ ହେଇଗଲା। ତେଣୁ ଦେବଯାନୀ ହୁଏତ ପିତା ଯଦି ବୃଷପର୍ବ ଆଣିଥିବେ, ଦୁଇ ଜଣ କନ୍ୟାଙ୍କ ପାଇଁ ଏକାଭଳି ଡ୍ରେସ୍ ଆଣିଥିବେ, ଗୋଟେ ଦେବଯାନୀ ମଧ୍ୟ ତାଙ୍କର ଗୁରୁଙ୍କର ଭାଇ କନ୍ୟା ଏବଂ ତାଙ୍କର ନିଜର କନ୍ୟା ଶର୍ମିଷ୍ଠା ଗୋଟିଏ ପ୍ରକାର ଡ୍ରେସ୍ ଆଣିଥିବେ ବା ମଗେଇଥିବେ। ତେଣୁ ଏକାଭଳି ରହିଛି, ତେଣୁ ଦେବଯାନୀ ଶର୍ମିଷ୍ଠା ଭୁଲରେ ଦେବଯାନୀଙ୍କର ବସ୍ତ୍ରକୁ ପରିଧାନ କରିଦେଇଛନ୍ତି। କିନ୍ତୁ ଦେବଯାନୀ ଯେତେବେଳେ ଦେଖିଲେ ଦେବଯାନୀଙ୍କର ଗର୍ଭ ଥିଲା, ସେ ହେଉଛନ୍ତି ମାନେ ଶୁକ୍ରାଚାର୍ଯ୍ୟଙ୍କର କନ୍ୟା, ସେ ବ୍ରାହ୍ମଣ କୁଳର ଚାରି ବର୍ଣ୍ଣ ଭିତରେ ବ୍ରାହ୍ମଣ ହେଉଛି ଶ୍ରେଷ୍ଠ ଶ୍ରେଷ୍ଠ ସ୍ତରରେ ଅଛନ୍ତି, କ୍ଷତ୍ରିୟ ତାଙ୍କ ତଳକୁ ଆସୁଛନ୍ତି। ତେଣୁ ସେ ତାଙ୍କୁ ବହୁତ ପ୍ରକାର କ୍ରୋଧ ପ୍ରକାଶ କରି ବହୁତ ପ୍ରକାର ଗାଳି ପ୍ରଦାନ କରିଛନ୍ତି। ତେଣୁ ଏକଥା ଶୁଣି ଶର୍ମିଷ୍ଠା ଯେ କି ରାଜକନ୍ୟା, ତାଙ୍କର ମଧ୍ୟ କ୍ରୋଧ ଜାତ ହେଲା। ତେଣୁ ସେ କ'ଣ କଲେ ନା, ସେ ଅନ୍ୟ ସଙ୍ଗୀମାନଙ୍କୁ ଅନ୍ୟ ସଖୀମାନଙ୍କ ସହିତ ନେଇ ସେ ଦେବଯାନୀଙ୍କୁ ନେଇ ଗୋଟେ ପାଖରେ କୂଅଟେ ଥିଲା, ଗୋଟେ କୂଅଟେ ଯେଉଁଥିରେ ଜଳଫଳ ନାହିଁ, ସେ ଜଳ ପକେଇଦେଲେ, ତା ଭିତରେ ପକେଇଦେଲେ। ତେଣୁ ଏହି ସମୟରେ ପକେଇଦେଇ ଚାଲିଗଲେ। ତେଣୁ ଦେବଯାନୀ ସେ କୂଅରେ ରହି ବହୁତ କଷ୍ଟ ପାଉଥିଲେ ଏବଂ ସେହି ସମୟରେ ଦୈବକ୍ରମେ ଯଯାତି ମହାରାଜ ଯାଇ ସେଠି ପହଞ୍ଚନ୍ତି। ଯଯାତି ମହାରାଜ ତାଙ୍କୁ ତୃଷା ହେଇଛି, ସେ ଶିକାର କରିବାକୁ ଯାଇଥିଲେ, ତାଙ୍କୁ ତୃଷା ହେଇଛି, ତେଣୁ ସିଏ ଆସି ସେଠି ପହଞ୍ଚିଗଲେ। ପହଞ୍ଚିକି ଯେତେବେଳେ ଜଳ କିଛି ନେବା ପାଇଁ କୂଅ ପାଖରେ ପଶୁଛନ୍ତି, ଦେଖୁଛନ୍ତି ଯେ ବ୍ୟବସ୍ଥା ହେଇକି ରହିଛନ୍ତି ଦେବଯାନୀ, ତେଣୁ ସେ ତାଙ୍କର ଉତ୍ତରଟିକୁ ପକେଇ ତାକୁ ଉଦ୍ଧାର କଲେ। ତେଣୁ ଦେବଯାନୀ କହିଲେ, ଆପଣ ମୋର ବର୍ତ୍ତମାନ ହାତ ଧରିଲେ, ମୋର ହସ୍ତ ଗ୍ରହଣ କଲେ, ପାଣି ଗ୍ରହଣ କଲେ, ତେଣୁ ଆପଣ ମୋତେ ମୋର ପାଣିକୁ ତ୍ୟାଗ କରିବେ ନାହିଁ, ମୋତେ ଆପଣ ବ୍ୟବହାର କରିବେ। ତାପରେ ଯଯାତି ମହାରାଜ ଯେତେବେଳେ ଜାଣିଲେ ଯେ ଯିଏ ହେଉଛନ୍ତି ବ୍ରାହ୍ମଣ କୁଳର, ଯଯାତି ମହାରାଜ ହେଉଛନ୍ତି କ୍ଷତ୍ରିୟ କୁଳର, ତେଣୁ ଇଏ ହେଉଛି ପ୍ରତିଲୋମ ବିବାହ, ଏଟା ଏ ବିବାହଟା ଅନୁମୋଦିତ ନୁହଁ। କିନ୍ତୁ ଦେବଯାନୀ କହିଲେ ଯେ ପ୍ରକୃତରେ ମୁଁ ଅଭିଶାପ ପ୍ରାପ୍ତ ହେଇଛି ଯେ ମୁଁ କୌଣସି ବ୍ରାହ୍ମଣ ପୁତ୍ରକୁ ବିବାହ କରିପାରିବି ନାହିଁ, ବ୍ରାହ୍ମଣ ବ୍ୟକ୍ତିକୁ ବିବାହ କରିପାରିବି ନାହିଁ। ତା ଆଉ ଗୋଟେ କଥା ରହିଛି ତାର, ତେଣୁ ଯାହା ହଉ ଯଯାତି ମହାରାଜ ସେଥିରେ ରାଜି ହେଲେ। କିନ୍ତୁ ଗୋଟିଏ ସତ ହେଲା, ଦେବଯାନୀ କହିଲେ ଯେ ଏଇ ଯେଉଁ ଶର୍ମିଷ୍ଠା ଯିଏ ରହିଛନ୍ତି, ଯିଏ ଆମର ରାଜାଙ୍କ ପୁତ୍ରୀ କନ୍ୟା, ସିଏ ଆମର ବିବାହରେ ସେ ଦାସୀ ହେଇକି ଯିବେ ଏବଂ ତମେ ତାଙ୍କ ସହିତ କୌଣସି ସମ୍ପର୍କ ରଖିବ ନାହିଁ। କିନ୍ତୁ ଯେତେବେଳେ ପରେ ଯେତେବେଳେ ଜାଣିଲେ ଦେବଯାନୀ ଯେ ଯଯାତି ମହାରାଜ ଶର୍ମିଷ୍ଠା ସହିତ ସମ୍ପର୍କ ରଖି ପୁତ୍ର ଜାତ କରିଛନ୍ତି, ତେଣୁ ସେଥିରେ ସେ ବହୁତ କ୍ରୋଧ ପ୍ରକାଶ କରିକି ଚାଲି ଆସିଥିଲେ, ତାଙ୍କ ପିତାଙ୍କ ଶୁକ୍ରାଚାର୍ଯ୍ୟଙ୍କ ଆଶ୍ରମକୁ ପଳାଇ ଆସିଥିଲେ। ତେଣୁ ତାଙ୍କ ପଛେ ପଛେ ଯଯାତି ମହାରାଜ ଆସିଲେ, କ୍ଷମା ପ୍ରାର୍ଥନା କଲେ। କିନ୍ତୁ ଶୁକ୍ରାଚାର୍ଯ୍ୟ ଅଭିଶାପ ଦେଇଦେଲେ ଯଯାତି ମହାରାଜକୁ ଯେ ତମର ଯେଉଁ ରହିଛି ତମେ ଅକାଳ ବାର୍ଦ୍ଧକ୍ୟ ପ୍ରାପ୍ତ ହେଇଯାଅ, କାହିଁକି ନା ଯେହେତୁ ତମେ ମୋର କନ୍ୟାର ସତକୁ ଉଲ୍ଲଙ୍ଘନ କରିଛ, ସେଥିପାଇଁ ତମେ ଅକାଳ ବାର୍ଦ୍ଧକ୍ୟ ପ୍ରାପ୍ତ ହେଇଯାଅ, ତମେ ଆଉ ଏ ଯୌନ ଉପଭୋଗ କରୁଛ କରିପାରିବ ନାହିଁ। କିନ୍ତୁ ତାପରେ ଯଯାତି ମହାରାଜ ଯେତେବେଳେ ବହୁତ ଅନୁନୟ କଲେ, ତାଙ୍କୁ ଅନୁରୋଧ କଲେ, ସେତେବେଳେ ସେ କହିଲେ ଯେ ବର୍ତ୍ତମାନ ମୁଁ ତମକୁ ତ ଅଭିଶାପ ଦେଇଦେଇଛି, ତେଣୁ ଏଇଟା ଆଉ କିଛି କରିହେବନି, ତମେ ସେଟା ଏକ୍ସଚେଞ୍ଜ କରିପାରିବ, ତମେ ଅନ୍ୟ କାହାର ଯୌବନ ନେଇ ତମର ବାର୍ଦ୍ଧକ୍ୟକୁ ପ୍ରଦାନ କରିପାରିବ। ତେଣୁ ଯଯାତି ମହାରାଜ ତାଙ୍କର ଯିଏ ଜ୍ୟେଷ୍ଠ ପୁତ୍ର ଥିଲେ, ସେ ଦେବଯାନୀଙ୍କର ପୁତ୍ର ଜ୍ୟେଷ୍ଠ ପୁତ୍ର, ସେ ହେଉଛନ୍ତି ଯଦୁ। ଯଦୁଙ୍କୁ ପ୍ରଥମେ ସେ କହିଥିଲେ, କିନ୍ତୁ ଯଦୁ ମହାରାଜ ମନା କରିଦେଇଥିଲେ, ସେ କହିଦେଇଥିଲେ ନା, ମୁଁ ବର୍ତ୍ତମାନ ଏଇ ମୋର ଶୋଭନକୁ ପ୍ରଦାନ କରି ଆପଣଙ୍କର ବାର୍ଦ୍ଧକ୍ୟ ନେଇପାରିବି ନାହିଁ। କିନ୍ତୁ ତାଙ୍କର ଯେ କନିଷ୍ଠ ପୁତ୍ର, ଯେ କି ଶର୍ମିଷ୍ଠାଙ୍କ ପୁତ୍ର, ଯିଏ ହେଉଛି ପୁରୁଙ୍କୁ ଯେତେବେଳେ ସେ ଅନୁରୋଧ କଲେ, ପାଞ୍ଚ ପୁତ୍ର ତାଙ୍କର ଥିଲେ, ତେଣୁ ପୁରୁଙ୍କୁ ଯେତେବେଳେ ଅନୁରୋଧ କଲେ, ଅନ୍ୟ ପୁତ୍ରମାନେ କି ରାଜି ହେଲେ ନାହିଁ ପିତାଙ୍କ କଥାରେ, କିନ୍ତୁ ପୁରୁ ତା ପିତାଙ୍କ କଥାରେ ରାଜି ହେଇଗଲେ। ତେଣୁ ସେ କହିଲେ, ଗୋଟେ ପ୍ରସିଦ୍ଧ ଶ୍ଳୋକ କହିଛନ୍ତି, ଉତ୍ତମ ଚିନ୍ତିତ କୁର୍ଜିଆ, ଉତ୍ତମ ପୁତ୍ର କିଏ, ना पिता चिंता अनुसार कार्य करते सी उत्तम पुत्र रक्तकारी तो मध्यम जो मैंने मध्यम पुत्र किए ना कथा कहले से ग्रहण करेंगे एवं अश्रद्धा जो मैंने अश्रद्धार सहित करते से अधम पुत्र एवं जो मैंने कथा कहले शुणती ना से मूत्र सहित तुलन यही पिता से बाध्य को ग्रहण कर निजर जौवन को प्रदान कर पूर्ववंशे आसव मान पांडव मान पूर्ववंशे आस तेनाली उद्देश्य था जदिओ जदू पिता पिता आज्ञा को ग्रहण कर तथापि जदुकूल से निंदित हो ना कहीं भगवान से जदुवंशे आसपाई नारी मान विधवा नारी हेले से भगवान प्रति कौन विद्वेष ना से कौन से भगवान रूप भगवान गुण ये सब जानती तेनाली कहते सखी अहो अलम श्लाघ्य तमम जदुकूल जदुकूल बहुत प्रशंसनीय जदुवंश जदु जदिओ पिता आज्ञा को ग्रहण कर तथा जदुकूल प्रशंसनीय कहीं भगवान से कूल आहो अलम पुण्य तमंग मधुर वनम जिते द्वादश वन रही मधुवन हूँ श्रेष्ठ वन वृंदावन मधुवन ये हूँ अहो कहीं मधुवन भगवान लीला सब रही एवं जदि से पुंसा वृषभ श्रीयपति ये सखी ये जाऊँगी से किए जाच सी हूँ श्रीयपति सी लक्ष्मी पति श्रीयपति भागवत द्वितीय स्कंद चतुर्थ अध्याय जो मंगलाचरण सुखदेव गोस्वामी से क्या कहते हैं श्रीयपति लोकपति धरापति पति गतिष्ठा धकप्रश्नि सततांग प्रसिद्धतांग में शतांगपति से हूँ श्रीयपति लक्ष्मी पति हूँ सी लक्ष्मी बक्षस्थल बास करती तेनालीसा वृषभ मनुष्य मान श्रेष्ठ श्रेष्ठ पुरुष से पुंसम वृषभ से श्रीयपति से लक्ष्मी पति स जन्मना चक्रमणि चंचती से जो ग्रहण कले जन्म ग्रहण कले मथुरा जन्म ग्रहण कले कि चली चल वृंदावन को एगार वर्ष काल से लीला कर चली चल कर खाली पाद चली चल कर वर्षा चारण कर गाभी चारण कर समस्त वृंदावन को धन्य कर भगवान पाद पद्म चिन्ह रही वृंदावन तेनाली जदि विधवा ही नारी मैंने कि भगवान प्रति विद्वेष ना एवं भगवान गुणगान सब कर गुणस्तुति कर एवं भगवान स्वीकार कर पचुक अंचा कर पचुक लक्ष्य कर हसीदे जाऊँ भगवान तेणु ये अर्जुन जो आम कह अर्जुन जो आशंका करुले ये हम कि प्रकृत में जेहेतु युधिष्ठिर महाराज राज्य शासन कले युधिष्ठिर महाराज राज्य शासन में भागवत प्रथम स्कंद दशम अध्याय वर्णना कर किभली सुंदर भाव राज्य शासन करुले जो थे समस्ते धर्मनीति अनुसार कार्य करुले तेणु समस्ते आनंद काम बवश्य पर्जन्य सर्व काम दुघामयी शिशि सूक्ष्म प्रधान गाव पय सोधि सुतिर मुदा यूर जानवा कि प्रजा मैंने आनंद से समय काम बवश्य पर्जन्य वृष्टि जो होता ठीक समय ठीक अनुपात वृष्टि होता कहते हैं वृष्टि समय इंद्रदेव लज्जा आसूला दिन बड़ा वर्षा करने कहीं लोक मैंने भावे इंद्रदेव प्रति ऋणी रहीगलु वर्षा कर राति से वर्षा करुले जी वर्षा आवश्यक से करुले अनावृष्टि हो ना कि अतिवृष्टि हो ना तेणु काम एवं वर्षा द्वारा समस्त किसी जहाँ जहाँ आवश्यकता रही पूरण हुए काम वर्ष पर्जन से कह एवं सर्वकाम दुघा मही पृथ्वी रे जो रही पृथ्वी को मही बोली कहु कहीं जिते जीव बास करेंगे 84 लक्ष प्रकार जीव अच्छा खाली मनुष्य मान मात्र 4 लक्ष प्रकार किंतु अन्य जीव होती 80 लक्ष प्रकार अच्छा समस्त जीवन जहाँ जहाँ कामना से मही पूरण करती से कहीं सर्वकाम दुघा मही समस्ते ठीक भाव में कह कि असुविधा हो ना एवं शिची सूक्ष्म प्रधान गाव गावी माने सुरक्षित होते कारण भगवदगीत भगवान कहते अर्जुन को अर्जुन यदि 30 लक्ष प्रकार पशु अच्छा किंतु वैश्यर कर्तव्य हूँ କୃଷି ଗୋରକ୍ଷା ବାଣିଜ୍ୟ ସେ ଗୋରକ୍ଷା କରିବ, କିନ୍ତୁ ଆମର ସରକାର ସେଇଟାକୁ ଗ୍ରହଣ କରୁନାହାନ୍ତି। ଆମର ସରକାର କହୁଛନ୍ତି ଯେ ବାଘମାନଙ୍କର ସଂଖ୍ୟା କମିଯାଉଛି, ତାଙ୍କୁ ରକ୍ଷା କରିବା ହେଉଛି ଆମର କର୍ତ୍ତବ୍ୟ, ସରକାରଙ୍କ କର୍ତ୍ତବ୍ୟ। ଗୋରକ୍ଷା ତାଙ୍କର କର୍ତ୍ତବ୍ୟ ବୋଲି ସେମାନେ ବୁଝୁନାହାନ୍ତି। ସେଥିପାଇଁ ଏଇ ଧର୍ମ, ଇଏ ଗୋଟେ ଧର୍ମର ଗ୍ଲାନି। ଭଗବାନ କହୁଛନ୍ତି ଗୋରକ୍ଷା, ତେଣୁ ବୈଶ୍ୟମାନଙ୍କର କର୍ତ୍ତବ୍ୟ ହେଉଛି ଗୋରକ୍ଷା କରିବେ। ତେଣୁ ଗୋରକ୍ଷା ଏଭଳି ଭାବରେ ରହୁଥିଲା, ସେମାନେ ବହୁତ ଆନନ୍ଦ ମୁଦା, ସେଥିପାଇଁ ସେମାନେ ବହୁତ ଆନନ୍ଦରେ ଥିଲେ। ତାଙ୍କର ପହ୍ନାରୁ ସ୍ୱତଃ କ୍ଷୀର ଜାତ ହଉଥିଲା, ଆମେ ସେଦିନ ଯୋଉ କଥା ହଉଥିଲା ମହାରାଜ କହୁଥିଲେ, ସେ ସମୟରେ ମଧ୍ୟ ସେ କଥା ପଡ଼ିଥିଲା। ମହାରାଜ ଯୋଉ କହିଥିଲେ ତୃତୀୟ ସ୍କନ୍ଦ ଚତୁର୍ଥ ଦ୍ୱିତୀୟ ଶ୍ଳୋକରେ ସେ କଥାଟି ଆସୁଥିଲା। ଗାଭୀମାନେ ଏତେ ଆନନ୍ଦିତ ହଉଥିଲେ, ସ୍ୱତଃ ପହ୍ନାରୁ ତାଙ୍କର କ୍ଷୀର ଜାତ ହେଇ ସେଟା ସିଚିସୁ ହେଇଯାଉଥିଲା, ମାଟି ସବୁ ଓଦା ହେଇଯାଉଥିଲା, ବର୍ଷାର ଆବଶ୍ୟକତା ନଥିଲା। ଏଭଳି ଭାବରେ ରାଜଶାସନ କରୁଥିଲେ, ଏଭଳି ଭାବରେ ସମସ୍ତେ ଆନନ୍ଦରେ ଥିଲେ। ଯାହା ହଉ, ଆମର କଥା ବେଶୀ ପଢ଼ିବା ନାହିଁ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଯେ ଅର୍ଜୁନ ଯେଉଁ କଥା କହିଥିଲେ, ଯଦିଓ ତାପରେ ଯୁଧିଷ୍ଠିର ମହାରାଜ ରାଜଶାସନ କଲେ, ତାଙ୍କର ସେ ଆଶଙ୍କା ଆଉ ହେଲା ନାହିଁ। ସେମାନେ ଠିକ ଭାବରେ ସମସ୍ତେ ଧର୍ମନୀତି ଅନୁସାରେ କାର୍ଯ୍ୟ କରିଥିଲେ, ତେଣୁ ଏଇ ଅସୁବିଧା ହେଇନଥିଲା। କିନ୍ତୁ ବର୍ତ୍ତମାନ ସେସବୁ ଅସୁବିଧା ହେଉଛି। ବର୍ତ୍ତମାନ ଲୋକମାନେ ବୈଦିକ ନୀତି ଅନୁସାରେ କାର୍ଯ୍ୟ କରୁନାହାନ୍ତି। ତେଣୁ ଏଇଭଳି ଭାବରେ ଯୋଉ ତାଙ୍କ ପିତୃପୁରୁଷ ମାନଙ୍କ କଥା ସେମାନେ ତ କହୁଛନ୍ତି ଜନ୍ମ ପରେ କିଛି ନାହିଁ, ଆଉ ମୃତ୍ୟୁ ପରେ ସରିଗଲା ସବୁ, ଆଉ ପରଜନ୍ମ ନାହିଁ କିଛି, ଏମାନେ କ'ଣ କରୁଛନ୍ତି। ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ରୁଷିଆକୁ ଯାଇଥିଲେ, ପାଶ୍ଚାତ୍ୟ ଜଗତକୁ ସେ ଯାଇଛନ୍ତି, ବିଭିନ୍ନ ସ୍ଥାନକୁ ଯାଇଛନ୍ତି। ରୁଷିଆରେ ଗୋଟେ ରହିଛି ମସ୍କୋର ୟୁନିଭର୍ସିଟି ରହିଛି, ଯେଉଁଥିରେ ଯୋଉ ହିନ୍ଦୁ ରିଲିଜିଅନର ଯିଏ ମୁଖ୍ୟ ଥିଲେ ପ୍ରଫେସର କୋଟୋସ୍କି, ତାଙ୍କ ସହିତ ଯେତେବେଳେ ଆଲୋଚନା ହେଉଛି, ସେତେବେଳେ ସେ କହୁଛନ୍ତି ସ୍ୱାମୀଜୀ ପରଜନ୍ମ କ'ଣ କିଛି ଅଛି, ଜନ୍ମ ପରେ ତ ସବୁ ସରିଗଲା, ଆଉ କ'ଣ ଅଛି। ସେ ହିନ୍ଦୁ ରିଲିଜନର ମୁଖ୍ୟ ସେ ଏଇ କଥା କହୁଛନ୍ତି, ଅନ୍ୟମାନଙ୍କ କଥା କ'ଣ କହିବ। ଆମ ଭାରତ ବର୍ଷରେ ମଧ୍ୟ ଲୋକ ଅଛନ୍ତି ଯିଏ ବୁଝିପାରୁନାହାନ୍ତି ଯେ ପରଜନ୍ମ କ'ଣ ଅଛି, ସତରେ କ'ଣ ଅଛି, ବୈଜ୍ଞାନିକମାନେ କ'ଣ ଏଇଟା ଗ୍ରହଣ କରୁଛନ୍ତି। ଭଗବତ ଗୀତାରେ ପ୍ରଥମେ ବହୁତ ସହଜରେ ଭଗବାନ ସେଇଟା ବୁଝେଇ ଦେଇଛନ୍ତି ପରଜନ୍ମ ବିଷୟରେ। ଅର୍ଜୁନ କହୁଛନ୍ତି, ଅର୍ଜୁନ ଏସବୁ ଆଶଙ୍କା କଲା ପରେ ଭଗବାନ କହୁଛନ୍ତି ଅର୍ଜୁନକୁ, ଅର୍ଜୁନ ଦେହିନୋସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ରଣ ମୁହତି। ଅର୍ଜୁନ ମୃତ୍ୟୁ ପରେ ଯେଉଁ ଜନ୍ମ ଅଛି ସେଇଟା ପୁରା ତମେ ଏଇଠି ଦେଖୁଛ କିଭଳି ନା, ତମେ ପ୍ରଥମେ ଛୋଟ ପିଲା ଥିଲ, ସେ ଛୋଟ ପିଲା ଶରୀର ଅଛି କି ନା, ନା ନା ସେଇଟା ମୃତ୍ୟୁ ହେଇଯାଇଛି ନା, ହଁ ସେଇଟା ମୃତ୍ୟୁ ହେଇଯାଇଛି ନା, ତମର ମୃତ୍ୟୁ ହେଇଛି କି। ଛୋଟ ପିଲା ଶରୀର ଗଲେ ପରେ ମଧ୍ୟ ତମେ କୁମାର ଅବସ୍ଥା ପ୍ରାପ୍ତ ହେଲ, ସେ କୁମାର ଅବସ୍ଥା ସରିଲା ପରେ ତମେ ଯୁବକ ଅବସ୍ଥା ପ୍ରାପ୍ତ ହେଲ, ଏବଂ ଯେତେବେଳେ ଅର୍ଜୁନ ଯୁଦ୍ଧ କରୁଥିଲେ ସେତେବେଳେ ତାଙ୍କ ବୟସ କେତେ ଥିଲା, ପାଖାପାଖି 90 ବର୍ଷ, ଭଗବାନଙ୍କ ବୟସ ଥିଲା 90 ବର୍ଷ ପାଖାପାଖି। ତେଣୁ ଏଇ ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ଯଦିଓ ଭଗବାନ ବୃଦ୍ଧ ହେଉ ନଥିଲେ, ଭଗବାନ ସବୁବେଳେ ନବକିଶୋର ରୂପରେ ରହିଥିଲେ, ଭଗବାନ ଯେତେବେଳେ ଯୁଦ୍ଧ କରୁଥିଲେ ତାଙ୍କର ସେ ସମୟରେ ପୁତ୍ରର ପୁତ୍ରର ପୁତ୍ର ମଧ୍ୟ ଥିଲେ, କିନ୍ତୁ ଭଗବାନ କେବଳ ବୃଦ୍ଧ ଦେଖାଯାଉନଥିଲେ, ଏବଂ ପାଣ୍ଡବମାନେ ମଧ୍ୟ ସେଇଭଳି ଭାବେ ବୃଦ୍ଧ ଦେଖାଯାଉନଥିଲେ, ଚିର ଯୌବନ ତାଙ୍କର ଥିଲା। କିନ୍ତୁ ଯାହା ହଉ, ଜଣେ ବାର୍ଦ୍ଧକ୍ୟ ଅବସ୍ଥା ଯେତେବେଳେ ପ୍ରାପ୍ତ ହେଉଛି ତା ଯୁବକ ଶରୀରଟି ମୃତ୍ୟୁବରଣ କରୁଛି, କିନ୍ତୁ ଯୁବକ ଶରୀର ମୃତ୍ୟୁବରଣ କଲେ ମଧ୍ୟ ସେ ପୁଣି ବଞ୍ଚିକି ରହୁଛି, ବୃଦ୍ଧ ଶରୀରରେ ରହୁଛି। ସେଇଭଳି ଭାବରେ ତଥା ଦେହାନ୍ତର ପ୍ରାପ୍ତି, ସେଇଭଳି ଭାବରେ ଯେତେବେଳେ ଶରୀର ତ୍ୟାଗ କରିବ ସେଥିରେ ଆଉ ଗୋଟେ ଶରୀର ପ୍ରାପ୍ତ ହେବେ, ଏଥିରେ ଆଉ କ'ଣ ଅସୁବିଧା ଅଛି ବୁଝିବା ପାଇଁ। ତେଣୁ ଯାହା ହଉ, ଏଇଭଳି ଭାବରେ ଅର୍ଜୁନ ଯେଉଁ ଭଗବାନ ଯେଉଁ ଜ୍ଞାନ ସବୁ ଦେଉଛନ୍ତି, ଅର୍ଜୁନ ଏ ଯେଉଁ କହୁଛନ୍ତି, ବର୍ତ୍ତମାନ ସମୟରେ ଲୋକ ବୁଝୁନାହାନ୍ତି ଆଉ ସାଧକତା କ'ଣ ସେମାନେ କରିବେ। ଯାହା ହଉ, ଆମର ଯଦିଓ ଭକ୍ତମାନଙ୍କର ଆବଶ୍ୟକତା ନାହିଁ ଯେ ସେ ଶ୍ରାଦ୍ଧ କରିବେ, କିନ୍ତୁ ତଥାପି ଆମେ ଏଇ ରହିଛି ବୈଦିକ ନୀତି ପ୍ରଥା ଅନୁସାରେ ଆମେ ଶ୍ରାଦ୍ଧ କାର୍ଯ୍ୟ କରୁଛେ। ଆଜି ହରିପ୍ରଭୁ, ହରିବାବୁ ଏବଂ କାମଦେବ ପ୍ରଭୁ ଏମାନେ ଯେଉଁ ଏଇ ଶ୍ରାଦ୍ଧର ବ୍ୟବସ୍ଥା କରିଛନ୍ତି, ସେଥିପାଇଁ ଆମର ତାଙ୍କର ଯେଉଁ ପିତା ଯେ ଜଗମୋହନ ପ୍ରଭୁ, ନା ଜଗମୋହନ ପ୍ରଭୁଙ୍କର ତାଙ୍କର ଆତ୍ମାର ସଦ୍ଗତି କାମନା ଉଦ୍ଦେଶ୍ୟରେ ଆମେ ଗୋଟେ ଥର ମହାମନ୍ତ୍ର କରିବା ଏବଂ ଆମ କଥାକୁ ବିଶ୍ରାମ ଦେବା।
ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ
ହରେ। ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ, ଶ୍ରୀ ଗୋପାଳ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାଇ ଗୋର ପ୍ରମାନନ୍ଦେ।
कांदो प्रभु
रोड़ी
यही लीलाटा कहो कांदो पिता पिता